ମହାପାତ୍ର ନୀଳମଣି ସାହୁଙ୍କ ରଚିତ କ୍ଷୁଦ୍ର ଗଳ୍ପ ମନମତ ଦୁହାଁଳ ଗାଈ। କିଶୋରୀ ମହାନ୍ତି ଭଳି ଚିଡ଼ା ଲୋକକୁ ଯେ ବନ୍ଧୁ ହିସାବରେ ପାଇଛି ତା ଅବସ୍ଥା ବାରଣ୍ଡା ଦିକଡ଼ା। ଲୋକଟା ମହା ଟିଙ୍ଗିଶୁଳିଆ, ଅନ୍ୟଠାରେ ନିଜର ରୁଚିର କିଞ୍ଚିତ ବ୍ୟତିକ୍ରମ ଦେଖିଲେ ସେ ଚିଡ଼ି ଉଠେ। ଅର୍ଥାତ୍ ସେ ଯଦି ସ୍ଥିର ଭାବେ ନିଜ ଭିତରକୁ ଚାହାନ୍ତା ତେବେ ଦେଖନ୍ତା ସେ ନିଜେ ହିଁ ନିଜ ରୁଚିର ସାଂଘାତିକ ବ୍ୟତିକ୍ରମ। ହୁଏତ ସେଇଥିଲାଗି ସେ ତା ଅଜାଣତରେ ନିଜ ଉପରେ ଚିଡ଼ୁ ଚିଡ଼ୁ ଯାହାକୁ ଆଗର ପାଏ ତା ଉପରକୁ ଚିଡ଼ି ଉଠେ। ଚିଡ଼ିବା ଅବଶ୍ୟ କିଛି ଖରାପ ନୁହେଁ, ତଦ୍ୱାରା ଅନ୍ୟ ବ୍ୟକ୍ତି ସହିତ ଏକ ପ୍ରକାର ସମ୍ପର୍କ ରକ୍ଷା କରାଯାଇପାରେ। ମାତ୍ର କିଶୋରୀ ମହାନ୍ତି କଥାଟା ଅଲଟା, ତାର କାହା ସଙ୍ଗେ ଭିତ୍ତିରୀ ସମ୍ପର୍କ ନଥିବା ହେତୁ ସେ ଅନ୍ୟ ଉପରେ ଅସହିଷ୍ଣୁ ହିଁ ଚିଡ଼ୁଥାଏ। ମୁଁ ଜାଣିବାରେ ସେ ବୋଧେ ଭାବେ ତା ଛଡ଼ା ପ୍ରତ୍ୟେକ ବ୍ୟକ୍ତି ହୁଏତ ମଙ୍ଗଳରୁ ନହେଲେ ଚନ୍ଦ୍ରରୁ ଆସିଛନ୍ତି ଏବଂ ସମସ୍ତେ ତା ପାଖରେ ଅପରିଚିତ ଅଜ୍ଞାତ ସ୍ଥାନ କାଳ ପାତ୍ର ଏବଂ ତାର ଆଶଙ୍କା ହୁଏ ହୁଏତ ତା ବିରୁଦ୍ଧରେ ସାରା ପୃଥିବୀର ଲୋକେ ଷଡ଼ଯନ୍ତ୍ରରେ ତତ୍ପର ଅଛନ୍ତି। ଏହି ଭିତ୍ରିଆ ସନ୍ଦେହ ଯୋଗୁଁ କିଶୋରୀ ମହାନ୍ତି ସମ୍ପର୍କରେ ଯିଏ କେବେ ଆସେ ସେ ତାଠୁ ଚିକ୍ଷେ ପାଏ ଓ ତାଠାରୁ ସାବଧାନ ଦୂରତା ରହିଥାଏ। କିନ୍ତୁ ତାକୁ ଛାଡ଼ିବା ସହଜ ନୁହେଁ, ପିଙ୍କ ଭଳି ସେ ତୁମ ଦେହରେ ଲାଗିଥିବ ଓ କାମୁଡ଼ୁଥିବ। ଯାହାକୁ ତା କାମୁଡ଼ା ଭଲ ଲାଗେ ସେ ତାକୁ ଛାଡ଼ିବ କିପରି? ମୋ କଥା ଜାଣ ସେଇଆ। କିଶୋରୀ ମହାନ୍ତି ବିଷୟରେ କିନ୍ତୁ ମୁଁ ଏକଥାଟା କହୁନାହିଁ, ସେ ଏ ଗଳ୍ପର ନାୟକ ନୁହେଁ। କିନ୍ତୁ କିଶୋରୀ ମହାନ୍ତି ନଥିଲେ ଏ ଗପଟିର ଭାବ ମୋ ମୁଣ୍ଡରେ ପଶିନଥାନ୍ତା ବା ମୁଁ ଆପଣମାନଙ୍କର ଦୃଷ୍ଟିଗୋଚର ହୋଇପାରିନଥାନ୍ତି। ସେହି ବକ୍ରେଶ୍ୱର ମହାଦେବଙ୍କ କାଳେସୀ ବାବାଜୀଙ୍କୁ ଅସନରେ କିଶୋରୀ ବା ମୁଁ ଆମେ ଏହି ଗଳ୍ପର ନାୟକ ନୁହେଁ, ଏମିତିକି ବକ୍ରେଶ୍ୱରଙ୍କ କାଳେସୀ ବି ନୁହେଁ। ଆରେ ବାବୁ, ସେମିତି ବୁଝିଲେ ନାୟକ କେହି ନୁହନ୍ତି, ମହାନ୍ତି ନୁହନ୍ତି କି ମହାପାତ୍ର ବି ନୁହନ୍ତି। ଜଣେ ବସିଛି ସମସ୍ତଙ୍କ ଉପରେ ନାୟକ ହୋଇ, ପଟ୍ଟନାୟକ ବା ମହାନାୟକ। ସେ ଜାଣ ତ୍ରିକୋଣ ରଜ୍ଜୁ କରେ ଧରି ମୁର୍ଗିନ ଚାଉଚି ନରହରି। ବୈଷ୍ଣବ ପ୍ରବଳ ଶ୍ରୀ ଶ୍ରୀ ଲଳିତା ଦାସଙ୍କ ଭାଷାରେ କହିଲେ, ଆମେ ସମସ୍ତେ କୁଆଡ଼େ ନାୟିକା, ଆମେ ସମସ୍ତେ ପ୍ରକୃତି, ସେହି ଏକା ପୁରୁଷୋତ୍ତମ। ତାଙ୍କୁ ଦେଖି ବଣର ଋଷିମାନେ ଥରେ ମତି ବିଭଳିତ ହୋଇ ନାୟିକା ହେବାକୁ ପାଗଳ ହୋଇ ଉଠିଥିଲେ। ସେମାନଙ୍କର ବିଭ୍ରମ ଉପୁଜିଗଲା ମାନସ, ବୋଇଲେ ସଖାଙ୍କୁ, ସଖିଗ ଆସ ବହିବା ତୁମ୍ବିକି ଉପରେ ରଖି, ବକ୍ଷରୋଗ ହେଲା ଭାବରେ ସୁଖୀ, ବେଣିଏ ଭାବି ଜଟା ଲମ୍ବାଇ, ବିବିଧ କୁସମ କୁସୁମ ମଣ୍ଡିଲି। କିନ୍ତୁ କିଏ ସେ ପୁରୁଷୋତ୍ତମ, କିଏ କେଜାଣି? ମୋର ନାୟକ ହେବାକୁ ଏମିତି କିଛି ଲାଳସା ଅବଶ୍ୟ ନାହିଁ, ମୁଁ ତ ପିଲାଦିନୁ ଥିଏଟରରେ ସଖି ପିଲା, ତାପରେ ସହଚରୀ, ସେଠୁ ଜେମା ଦେଇ ଏବଂ ତାପରଠୁ ଯଥାକ୍ରମେ ରାଜମାତା କିମ୍ବା ଜମିଦାରଙ୍କ ବିଧବା ଭାଉଜ ହୋଇ ପାଠ କରି ଆସିଛି। ମୁଁ ନାୟିକା ହେବାକୁ ରାଜି, ବରଂ ମୋର ସେଥିପାଇଁ ଭିତିରା ଲାଳସା ଅଛି। କିନ୍ତୁ ଶାସ୍ତ୍ରାଦିରେ ବର୍ଣ୍ଣିତ ସେହି ପୁରୁଷୋତ୍ତମଙ୍କ ଆକୃତିକୁ ବାବାଜୀ ବୈଷ୍ଣବମାନେ ଯେପରି ଭାବେ ବୟାନ କରନ୍ତି, ଠିକ୍ ସେମିତି ପୁରୁଷ ମୂର୍ତ୍ତିଟିଏ ମୋତେ କିଏ ଦେଖାଇ ଦିଅ, ତାପରେ ଦେଖ ମୁଁ ଶାଢ଼ୀ ସେମିତି ସାୟା ପିନ୍ଧୁଛି କି ନାହିଁ, ବେଣୀ ଛାଡ଼ୁଛି କି ନାହିଁ। ଛାଡ଼ନ୍ତୁ, ନାୟିକାଙ୍କ କଥା ପଢ଼ିବା ମାତ୍ରେ ହିଁ ମୋର ଭିତ୍ରିଆ ପ୍ରକୃତି ଅନୁଯାୟୀ ଓ ନାୟିକାଙ୍କ ପ୍ରକୃତି ଅନୁଯାୟୀ ମୁଁ ବେଶୀ ଗୁଡ଼ାଏ ଗପୁଛି ପ୍ରଗଢ଼ ନାୟିକାଙ୍କ ପରି। ସେହି ବକ୍ରେଶ୍ୱରଙ୍କ କାଳେସୀ ବାଜ କଥା ପଢ଼ିଛି, ବର୍ଷକେ ସେ ଚାରିଥର କାଳେସୀ ହୁଅନ୍ତି, ଚୈତ ମାସର ଚାରି ମଙ୍ଗଳବାର ଆଉ ବର୍ଷେ ବର୍ଷେ ମହାଷ୍ଟମୀକୁ ଯଦି ଠାକୁରାଣୀ ଅବତରନ୍ତି। କୂଅରେ ବୁଡ଼ି ଫୁଲ ବାହାର କରନ୍ତି, ପୋଖରୀରେ ବୁଡ଼ି ସୁନାହାର ବାହାର କରନ୍ତି, ଜଳନ୍ତା ବତୀ ଗିଳି ପକାନ୍ତି, ଗୁହାରିଆ ପଡ଼ିଥିବା ବାତରୋଗୀ ପାଳି ଜରୁଆ ଓ ଗର୍ମୀ ବେମାରିଆଙ୍କୁ ହୁକୁମ ଦେଇ ଆରୋଗ୍ୟ କରନ୍ତି। ବାଞ୍ଛାଙ୍କର ବି ତାଙ୍କ ହୁକୁମରେ ପିଲା ହେବା କଥା ଢେର ଲୋକଙ୍କ ମୁହଁରେ ଶୁଣାଯାଏ। ଛାଡ଼ନ୍ତୁ, ଏହିସବୁ ଅନ୍ଧବିଶ୍ୱାସ ବୋଲି ମଧ୍ୟ ଢେର ଢେର ଲୋକଙ୍କର ବିଶ୍ୱାସ, କିନ୍ତୁ ବାବାଜୀଙ୍କୁ ଆଗତ ଭବିଷ୍ୟ ଜଣା। କୋଉ ଗାଁରେ କିଏ ରାତି ଅଧରେ କୋଠ ପୋଖରୀରୁ ମାଛ ମାରି ଖାଇଲା, ବା କେଉଁ ଅର୍ଥିତ ଛେଉଣ୍ଡର ଜମି ପାଞ୍ଚ ଗୋଟୁ ମାଡ଼ି ବସିଛି, ବା କିଏ କାମୁକ ଲୋକ ତା ଭାଇ ବୋହୂର ଅଙ୍ଗସ୍ପର୍ଶ କରିଛି, ସେସବୁ କାଳେସୀ ବାବାଜୀଙ୍କ ନଖ ଦର୍ପଣରେ ପ୍ରତିବିମ୍ବିତ ହୋଇଥାଏ। ଏବେ କିନ୍ତୁ ସେ ଗାଁ ଛାଡ଼ି ସହରକୁ ଆସିଛନ୍ତି ଧର୍ମ ସଂସ୍ଥାପନାର୍ଥାୟ, ବର୍ଷକେ ଛଅ ଛଅ ମାସ ପାଳି କରି ସେ ସଦର ମଫସଲ ହେଉଥାନ୍ତି। ଆମର ପରିଚିତ ପାନ ଦୋକାନରେ ଶିଷ୍ୟ ପରିବୃତ ହୋଇ ସେ ପାନ ଖାଉଥିଲେ, ରାତି ସେତେବେଳକୁ ଦଶଟା ପାର ହୋଇଗଲାଣି। ବାବାଜୀଙ୍କର ଅଧା ପାଚିଲା ଦାଢ଼ି, ବବୁରି ବାଳ, ସିନ୍ଦୁର କଲି, ଗେରୁଆ ବସ୍ତ୍ର, ବେକରେ ଗଇଁଠାଳ ପଡ଼ି ବେହରଣ ହୋଇଛି, ଗୋଟାଏ ଲମ୍ବା ଲୁହା କଡ଼ଲଗା ତ୍ରିଶୂଳ ହଲାଇଲେ ଝମଝମ ବାଜେ, ତମ୍ବା ଢାଲଟିଏ ଓ ମୁଣିଟିଏ କାନ୍ଧରେ, ମୁଣ୍ଡରେ ଚନ୍ଦନ, ଲମ୍ବା ମୋଟା ସିନ୍ଦୁର କଲି, ତାଙ୍କ କଜଳ ଲଗା ଆଖି ଦୁଇଟାରେ କିଞ୍ଚିତ କିମିଆ ମୋ ପାଇଁ ଓ ମୋ ଭଳି ନର୍ମା ଲୋକଙ୍କ ପାଇଁ ଖୋଜି ବୁଲୁଥିଲା। ତାଙ୍କ ଦେହରୁ ଓ ଝୁଲାମୁଣିରୁ ଗଞ୍ଜେଇ ଧୁଆର ଚମତ୍କାର ଖୁସବୁ ପ୍ରସାରିତ ହେଉଥିଲା। ଗଞ୍ଜେଇ ଧୁଆର ମଧ୍ୟ ଗୋଟିଏ ବିଚିତ୍ର ଗୁମ୍ଫାଳିଆ କିମିଆ ଅଛି। ବାବାଜୀ ବିଭିନ୍ନ ସମୟରେ ବିଭିନ୍ନ ଖଟି ଜାଗାରେ ତ୍ରିନାଥମେଳା କରନ୍ତି, ଏହି ବୃକ୍ଷହୀନ ଓ ମନ୍ଦିରହୀନ ରାଜଧାନୀ ସହରରେ ବିଭିନ୍ନ ସତେଜ ପଲ୍ଲବିତ ଯୁବା ବୟସର ବଟ ଅଶ୍ୱସ୍ଥ ମୂଳରେ ସିମେଣ୍ଟ ଚୌଦ୍ୱାରା ବେଷ୍ଟିତ ହୋଇ ସର୍ବମୋଟ 13 କ୍ଷୁଦ୍ରକାୟ ତ୍ରିନାଥ ମନ୍ଦିର ତାଙ୍କ ଦ୍ୱାରା ନିର୍ମିତ ହୋଇ ରାଜଧାନୀର ଶୋଭାବର୍ଦ୍ଧନ କରୁଛି ଓ ରାତ୍ରିର ନିର୍ଜନତା ଭଙ୍ଗ କରୁ। ପ୍ରତିଟି ରାତି ସେହିସବୁ ମନ୍ଦିରମାନଙ୍କ ପାଖରେ କୋଳାହଳ ମୁଖରିତ ହୋଇଥାଏ। ଖଞ୍ଜଣି, ଗିନି ଓ କରତାଳ ମାଡ଼, ଶଙ୍ଖ, ଶରୀରଭେଦ ଭଜନମାନ ଉଚ୍ଚକିତ ମିଳିତ କଣ୍ଠରେ ନିନାଦିତ ହେଉଥାଏ। ଦିନବେଳାରେ ଯେଉଁ ନାଗରିକମାନେ ଅତି ମଳିନ, ଦିନ ଓ ନୀରବ ଦେଖାଯାଆନ୍ତି, ରାତି 12 ପରେ ଏହିସବୁ ମେଳାମାନଙ୍କରେ ସେମାନେ ଅତି ଉଚ୍ଚକିତ, ଉଲ୍ଲସିତ, ଉଜ୍ଜଳ ହୋଇଉଠନ୍ତି। ପାନ ସୁପାରୀ ଓ ବାଳଭୋଗର ପର୍ବ ପରେ ଗଞ୍ଜେଇ ଧୂଆଁରେ ପ୍ରମତ୍ତ ହୋଇ ସେମାନେ ଖଞ୍ଜଣି ମାଡ଼ କରନ୍ତି ଓ ଚିତ୍କାର କରି ନିଜ ଉପରେ ଓ ଅପର ଉପରେ ରାଗିଲା ଭଳି କଣ୍ଠରେ ଗାଉଥାନ୍ତି, ମନ ମୋଷାରେ ତୁ ଗଞ୍ଜେଇ ଖାଇ, ମନ ମୋଷାରେ ଦିନେ ବିରାଡ଼ିକି, ଦିନେ ବିରାଡ଼ିକି, ଦିନେ ବିରାଡ଼ିକି ଚିହ୍ନିଲୁ ନାହିଁ ମନ ମୋଷାରେ। ଏହି ଭଜନ ଭିତରେ ସେମାନଙ୍କର ଶୋକ, ବିଷାଦ, ହର୍ଷ, କ୍ରୋଧ ଓ ଆକ୍ରୋଶ ଆଦି ମାନବୀୟ ଉତ୍ତେଜନାମାନ ଉଦ୍ବେଳିତ ହେଉଥାଏ ଓ ସେମାନେ ତା ଭିତରେ ଆପଣା ଆପଣାର ଜୀବନଟିକୁ ମାନ ବୁଝୁଥାନ୍ତି, ଘେନୁଥାନ୍ତି। ପ୍ରକାଶ ଥାଉ କି ବକ୍ରେଶ୍ୱର କାଳେଶୀ ବାବାଜୀ ଏହିସବୁ ଅନୁଷ୍ଠାନମାନଙ୍କର ସ୍ଥାପିତା, ପ୍ରବର୍ତ୍ତକ, ଉପଦେଷ୍ଟା ଓ ଗୁରୁ କହିଲେ ଅତ୍ୟୁକ୍ତି ହେବ ନାହିଁ। ମୁଁ ନିଜେ ମଧ୍ୟ ବହୁ ରାତି ଏମାନଙ୍କ ସଙ୍ଗେ ବିଭିନ୍ନ ଖଟରେ ଯୋଗ ଦେଇ ନିଜକୁ ଧନ୍ୟ କରିଛି। ମୋର ମନେ ଅଛି ଦିନେ ଭଜନ ମଝିରେ ମୁଁ ପଚାରିଦେଲି, ବାବାଜୀ ମହାପ୍ରଭୁ, ବିରାଡ଼ି ଏଠି କିଏ, କାହାକୁ ଲକ୍ଷ୍ୟ କରି ବିରାଡ଼ି କୁହାଯାଇଛି? ବାବାଜୀ କହିଲେ, ଜୀବକୁ ଧରିଲେ ବିରାଡ଼ି ହେଲା ଯମ, ମୃତ୍ୟୁର ଦେବତା। ଜୀବ ମୋହ ମାୟାରେ ପଡ଼ି ମାନେ ଗଞ୍ଜେଇ ଖାଇ ଯମ ଅର୍ଥାତ୍ ମରଣକୁ ଭୁଲିଯାଇ ମତି ଭୁଳରେ କାଳ ଜାପୁଛି। ଏ ହେଲା ବ୍ରହ୍ମଜ୍ଞାନର ଅର୍ଥ। ଆଉ ଗୋଟେ ଅର୍ଥରେ ନେଲେ ମାନେ ସାଂସାରିକ ଅର୍ଥରେ ନେଲେ ତା ଅର୍ଥ, ନିଜେ ଯଦି ଚତୁର ନ ହେବ, ସତର୍କ ନ ହେବ, ଜାଗତିଆର ନ ହେବ, ତେବେ ତୁମଠାରୁ ଚତୁର ଧୂର୍ତ୍ତ ଶିକାରୀ ବିରାଡ଼ିମାନେ ତୁମକୁ ମୂଷା ଭାବି ଶିଷ୍ୟଙ୍କ ଭିତରୁ ଜଣେ କିଏ ପାଟି କରି ଉଠିଲା, ବୁଝିଲ ବାବୁ, ଏ ବଡ଼ ଲୋକ ଧୋବଧବଳିଆ ମାନେ ହେଉଛନ୍ତି ବିଲେଇ। ଆମ ଭଳି ମୂଷାମାନଙ୍କ ଭିତରେ ରୁଦ୍ରାକ୍ଷମାଳ ପିନ୍ଧି ଛାବିକତା କରି ଆମକୁ ଭୁଲେଇ ଭୁଲେଇ ଗୋଟି ଗୋଟି କରି ଜଳଖିଆ କରୁଛନ୍ତି। ମୁଁ କହିଲି, ଭାଇ ଯାହା କହିଲ ଦୁଇଆଡ଼ୁ ସତ, ବିରାଡ଼ି ପାପି ହୋଇ ମାରୁଛି, ମୂଷା ଅଜ୍ଞାନପଣରୁ ମରୁଛି। ଏମିତି ବହୁ ରାତି ମୁଁ ଏସବୁ ତ୍ରିନାଥମାଳା ମାନଙ୍କରେ ଆତଜାତ ହୋଇଛି ଓ ସେମାନଙ୍କ ଭିତରୁ ମୋର କେତେଜଣ ବେଶ ପରିଚିତ। ମୋ ବିଚାରରେ ବାବାଜୀ ଓ ତା କର୍ମପନ୍ଥୀ ମନ୍ଦ ନୁହେଁ। ହା, ସେଦିନ ରାତି 10 ପରେ କିଶୋରୀ ମହାନ୍ତି ଓ ମୁଁ ପାନ ଖାଇବାକୁ ସେ ଦୋକାନ ପାଖେ ଯାଇ ପହଞ୍ଚିଲୁ। ତା ପୂର୍ବରୁ କିଶୋରୀ ମହାନ୍ତି ସବୁଦିନ ପରି ବାଟଯାକ ମୋ ଉପରେ ଚିଡ଼ି ଚିଡ଼ି ଆସୁଥିଲା। ଗତ ନିର୍ବାଚନରେ ହାରିଯାଇଥିବା ଜଣାଶୁଣା ନେତାଙ୍କର ଗୋଟିଏ ମାତ୍ର ସଦ୍ଗୁଣ ବିଷୟରେ ମୁଁ କହୁ କହୁ ସିଏ ମୋତେ ଚୁତିଆଠାରୁ ଆରମ୍ଭ କରି ବହୁ ବିରକ୍ତିମୂଳକ ବିଶେଷଣରେ ଭୂଷିତ କରି ଆସୁଥିଲା। ମୁଁ ତାକୁ ବୁଝାଉଥିଲି, ଦେଖ କିଶୋରୀ, ମୁଁ ସେ ହତଭାଗା ରାଜନୀତିକର ଏଜେଣ୍ଟ ନୁହେଁ, ବା ମୁଁ ତାଦ୍ୱାରା କୌଣସି ପ୍ରକାର ଉପକୃତ ହୁଏ ନାହିଁ, ବରଂ ସେ ହାରିଯାଉ ବୋଲି ମୁଁ କାମନା କରୁଥିଲି। କିନ୍ତୁ ସେ ଯେ ଭଲ ବ୍ୟୋମଯାନ ଉଡ଼ାଇପାରେ, ଇଂଲିଶ ଚ୍ୟାନେଲରେ ପହଞ୍ଚି ଯାଇପାରେ, ପାପ ବୋଲି କିଛି ନାହିଁ, ଯା ଖୁସି ତା କର, ଆହୁରି ଖୁସି ହୁଅ ବୋଲି ସଫା ସଫି ସମସ୍ତଙ୍କୁ କହିଦେଇପାରେ, ଏକଥା କହିବାରୁ ତୁ ଏମିତି ଚିଡ଼ୁଛୁ ଓ ମୋତେ ସୋଦୁଛୁ କାହିଁକି? କିନ୍ତୁ କିଶୋରୀ ଫେର ଚିଡ଼ି ଉଠି ମୋତେ ଗୋଟେ ଧକ୍କା ମାରି କହିଲା, ଆରେ ଚୋର, ଚିଲ ଶାଗୁଣା ବି ଆକାଶରେ ଭଲ ଉଡ଼ିପାରନ୍ତି, ସାଙ୍କୁଚ ମଗରଙ୍କ ପହରା ତୁ ଦେଖିନୁ? ମୁଁ ଦେଖିଛି, ମୋ ଶ୍ୱଶୁର ଘର ଖୋଦ ପୁରୀ ସମୁଦ୍ରକୂଳ ନୋଳିଆ ସାହି ପାଖରେ। ଆଉ ଶେଷ କଥା ଯାହା କହିଲୁ ଶୁଣିଲେ ଇଡିୟଟ, ଏ ସଂସାରରେ ଯଦି ସମସ୍ତେ ସମାନ ଭାବେ ପାପ କରିପାରନ୍ତେ ଓ ସମସ୍ତଙ୍କର ସମାନ ଭାବେ ପାପ କରିବାର ସାମର୍ଥ୍ୟ ଓ ସୁବିଧା ଥାନ୍ତା, ତେବେ ଆଉ ଚିନ୍ତା କ'ଣ? ଆଗ ଯାଇ ତା ବେକରେ ବରଣମାଳ ପକାଇ ତାକୁ ନେତା ବୋଲି ଡାକନ୍ତି। ସୁନ୍ଦରୀ ସ୍ତ୍ରୀର ଅପାରଗ ସ୍ୱାମୀକୁ ମୁଁ ତୋ ସ୍ତ୍ରୀକୁ ନେଇ ଯାଇଛି, ତୁ ଯଦି ପାରୁଛୁ ମୋ ସ୍ତ୍ରୀକୁ ନେଇଯା, କିଛି ପାପ ନାହିଁ ବୋଲି କହି ପରଦାରାସକ୍ତ ସମର୍ଥ ପୁରୁଷଟି ନିଜ ସୁନ୍ଦରୀ ସ୍ତ୍ରୀକୁ ନିରାପଦରେ ରଖି ପର ସ୍ତ୍ରୀକୁ ଭୋଗ କଲା ଭଳି ନୀତି ସେ ପ୍ରଚାର କରୁଛି। ତୁ ଆଗ ନିଜେ ସେ କଥା କରିପାରିବୁ? ପୁରା ମାଇଚିଆ, ମୁଁ ତୋତେ ଜାଣିନି। ମୁଁ କହିଲି, କିଶୋରୀ, ମୁଁ ମାଇଚିଆ ସତ। ରାମ ରାବଣ ଉଭୟଙ୍କୁ ସ୍ୱୟମ୍ବର ସଭାରେ କନ୍ୟା ପ୍ରାର୍ଥୀ ହୋଇ ବସିଥିବାର ଦେଖିଲେ ମୁଁ କାହା ଗଳାରେ ବରଣମାଳା ଲମ୍ବା ଟିକେ ଜାଣେ, କିନ୍ତୁ ଶିବଧନୁ ଭଙ୍ଗ ଭଳି ପଣଟିଏ ବାପ ରଖିଥିଲେ ରକ୍ଷା, ନହେଲେ ମୁଁ ଅଡୁଆରେ ପଡ଼ିଥାନ୍ତି। ଭାଇ, ତୁ ସତ କହୁଛୁ, ହେଲେ ତୁ ଖାଲି ସମାଜ ଚେତନାରେ ରହୁଛୁ ବୋଲି ବ୍ୟକ୍ତି ପ୍ରତି ତୋର ଏତେ ଘୃଣା, ଅସହିଷ୍ଣୁତା। ଆରେ ଭାଇ, ସମାଜ ଏତେ ବିରାଟ ଯେ ବ୍ୟକ୍ତିଙ୍କୁ ତା ବଖତରେ ଘଣ୍ଟ ନ ଘୁରାଇଲେ ସମାଜ ତାକୁ ମାରି ବସିବ, ତାକୁ କିନା ଗିଳି ଦେବ। ସମାଜ କହେ ନୀତି, ନୀତି ବ୍ୟକ୍ତି କହେ ରୁଚି, ରୁଚି ନୀତି କହେ ଶାସନ କରିବି, ରୁଚି କହେ ପ୍ରେମ କରିବି। ଏମିତି କଥା ହୋଇ ଚାଲିଛୁ ଯେ ପାନ ଦୋକାନର ବାବାଜୀଙ୍କୁ ଦେଖିଲୁ। ପାନ ବରାଦ ଦେଇ ଆମେ ଠିଆ ହେଲୁ। ବାବାଜୀ କହୁଥାନ୍ତି କାହା ଉପରେ କ୍ରୋଧାନ୍ୱିତ ହୋଇ, ବୁଝିଲୁ କନେଇ ଜମାନପୁରିଆଙ୍କ କଥା ମୋତେ କହୁନା, ମୁଁ ସେ ଶଳାଙ୍କ କଥା ଜାଣିଛି। ଶଳେ ଦିଅଙ୍କୁ ଖାଇ ଖଟୁଳିକି ବି ଖାଇଦେବେ, ଟଙ୍କାକୁ ଟଙ୍କା ନେଲେ, ଭୋଟ ଦେଲା ବେଳକୁ ଚିତା କାଟିଲେ। ଶୁଣିଲି ବାବୁ ତ୍ରିନାଥ ଖଟିକି 100 ଟଙ୍କା ଦେଇଥିଲେ, ଆଉ କିଛି ମିଶାଇଥିଲେ 14 ହେଇଯାଇଥାନ୍ତା। ଶଳା ସିଦ୍ଧିଦାସ ସବୁଯାକ ମାରିନେଲା। ସିଦ୍ଧିଦାସକୁ ମୁଁ ଚିହ୍ନିନି, ତା କଥା କହୁନଥିଲି ତୋତେ ଦଳେଇ। ଅନୁଗତ ଶିଷ୍ୟଟିଏ ସଙ୍ଗେ ସଙ୍ଗେ କହି ଉଠିଲା, ଆଜ୍ଞା ଆପଣଙ୍କୁ କିଏ ଅଗୋଚର ଅଛି? ବାବାଜୀ କହିଲେ, ଆରେ ଆଖି ପଡ଼ିଲେ ମା ପେଟରେ ଛୁଆ ଅଣ୍ଡିରାକି ମାଇ କହିଦେବି। କହିନି ଅଗଣୀ ଦାସ ମାଇପିକୁ କହିଥିଲି ନା ନାଇଁ? ଆଜ୍ଞା ଆଜ୍ଞା, ଭୋଟ କିଏ ପାଇବ ବୋଲି କହିଦେଉଥିଲି। ଆଜ୍ଞା ଆଜ୍ଞା, ସେ ସିଦ୍ଧିଦାସ ଶଳା ଫେର ମୋତେ ଚିତା କାଟିଲା। ହଉ ଠିକ ଅଛି, ସିଦ୍ଧିଦାସ ଅନାଦିକି ତା କାଠ କେବିନ ମାସିକ 25 ଭଡ଼ା ଦେବ ବୋଲି ମୋ ଆଗରେ କଥା ଛିଣ୍ଡେଇଲା। ମୋ ହାତରୁ ଅନାଦି ଲାଗି ତାକୁ ଆଗତୁରା 25 ଦେଲି। ଶେଷରେ ସେ କେବିନ ଦେଲା ରସୁଲ ମିଆଁକୁ। ରସୁଲ ମିଆଁ 30 ଦେଇ ତା ଭିତରେ ସବୁଦିନ ଛେଳି କାଟିବ। ହାରେ ଧର୍ମ, ସିଦ୍ଧିଦାସର ଭଲା କଣ ଅଭାବ ଅଛି? ଅନୁଗତ ଶିଷ୍ୟଟିଏ କହିଲା, ଆଜ୍ଞା ଆପଣ ତାକୁ ଏଥର ପାନି ଦିଅନ୍ତୁ, ତା ଭାତ ହାଣ୍ଡିରୁ ବିଷ୍ଟା ନ ବାହାରିଲେ ସେ ଶଳା ଚେଙ୍କିବ ନାହିଁ। ବାବାଜୀ ମୂର୍ଖ ହସା ଦେଇ କହିଲେ, ଆରେ ନାଇରେ ଦଳେଇ, ସେ କର୍ମମାନ ମୁଁ ଆଉ କରୁନି, ସିଏ ତା ଫଳ ପାଇବ ଛାଏ। ମହାପ୍ରଭୁ କହିନାହାନ୍ତି ଗୀତାରେ, ଯତ୍ କର୍ମ କୁରୁ ତତ୍ ଫଳଂ ପ୍ରାପ୍ତଂ, ଯତ୍ କର୍ମ ନ କୁରୁ ତତ୍ ଫଳ ଅପ୍ରାପ୍ତଂ। ଯାହା କରିବ ସେ ତା ଫଳ ପାଇବ, ଯାହା ନ କରିବ ତା ଫଳ ନ ପାଇବ। ସିଦ୍ଧିଦାସ ଭୋଗିବ ଯେ ସେଲ୍ଟିକସ ଯୋଗ୍ନିମାନେ ତା ଗୁମର ଜାଣିଗଲେଣି। ଏଠି ଚାଳ ଘରେ ଚାଉଳ ବିକି ସେଠି ଗାଁରେ କୋଠା ପିଟିଲାଣି, ତାଙ୍କ ଆଖିରୁ ସେ ବର୍ତ୍ତିବ କି? ଆଜ୍ଞା ଆପଣ ତ ଗୁରୁ, ସେ ଫେର ଆପଣଙ୍କୁ ଚିତା କାଟିଲା? ବାବାଜୀ ଟିକେ ଉଦାର ଢଙ୍ଗରେ ଲଘୁ ପରିହାସ ରସରେ ଧାଡ଼ିଏ ପ୍ରାକୃତ ଗ୍ରାମ୍ୟଶୋକ ଅଶ୍ଳୀଳ ଶବ୍ଦ ସମ୍ବଳିତ ଝାଡ଼ି କହିଲେ, ଆରେ ବାପା, ଏ ଯୁଗ ହେଲା ଗୁରୁ ଚିତା କଟା ଯୁଗ। ଖୋଜି ଖୋଜି ଗୁରୁଙ୍କୁ ଏହି ସମୟରେ ପାଖ ମୋଟରସାଇକେଲ ଦୋକାନ ଭିତରୁ ଜଣେ ଭଦ୍ର ଧନାଢ଼୍ୟ ବ୍ୟକ୍ତି ଖସ୍କିନା ବାହାରି ଆସି ଖୁବ୍ ଟାଣ କରି କହିଲେ, ହୟ ବାବାଜୀ, ତୁମର କେମିତି ଅକଲ ହେ? ସର୍ବସାଧାରଣ ସ୍ଥାନରେ ବାବାଜୀ ହୋଇ ଇଏ ଅଭଦ୍ର କଥାଗୁଡ଼ିଏ କହୁଛ? ନା ନା, ଭଦ୍ର ସ୍ଥାନରେ ତୁମର କଣ ଠିକ ଆଚରଣ? ବାବାଜୀ ଟିକେ ଥତମତ ଖାଇଗଲେ, ମାତ୍ର ସାଙ୍ଗେ ସାଙ୍ଗେ ଉତ୍ତର ଦେଲେ, ଆହେ ଅଭଦ୍ର କଥା କଣ? ଅଭଦ୍ର କଥାରୁ ଏ ଜଗତ ଉପୁଜିଲାଟି, ଶୂନ୍ୟକୁ ଶୂନ୍ୟଟି ରମିଲା, ତା ତ ହୁଁ ବିନ୍ଦୁଟି ଛରିଲା, ବିନ୍ଦୁରୁ ପରମ ହେଲା ଯାତ, ତା ତ ହୁଁ ଜୀବଟି ସମୃଦ୍ଧ। ଆମେ ସମସ୍ତେ ଏଇ ଛୋକାର କଥାରୁ ହିଁ ଜାତ ହୋଇଛୁ, ନା କଣ ରେ ଅନାଦି? ଅନାଦି ନାମଧ୍ୟ ଶିଷ୍ୟଟି ତାର ଧୂଆଳିଆ ଆଖି ଗଞ୍ଜୋଡ କଣ୍ଠରେ ଗଡ଼ଗଡ଼ କରି କହିଲା, ଆଜ୍ଞା ସେ କଥା ଆଉ ପଚାରିବାକୁ ଅଛି। ସ୍ୱୟଂ ଭଗବାନ ପରା 16,000 ଗୋପନାରୀ ମୋତେ ବରିଲେ ତପ କରି କହି ଏ ପୃଥିବୀକୁ ଏଇ ଛୋକାର ଭାବ ଶିଖେଇ ଦେଇଗଲେ? ଛୋକାର ଭାବ ନ ରହିଲେ ଏ ପୃଥିବୀ ଆଜ୍ଞା ରହିବ? ନୀତିବାଗିସ ଓ ଭଦ୍ର ରୁଚିବନ୍ତ ଅସହିଷ୍ଣୁ ଧନାଢ଼୍ୟ ବ୍ୟକ୍ତିଟି ଆହୁରି ତାତି ଯାଇ କହିଲେ, କଣ ତୁମେ ବୁଝିଛ ଗଞ୍ଜେଇ ଖୋର? ଗୋପକୃଷ୍ଣ ତତ୍ତ୍ୱ ତୁମେ କଣ ବୁଝିଛ? ସେ ପରମ ତତ୍ତ୍ୱ ପ୍ରକୃତି ପୁରୁଷଙ୍କ ଲୀଳା, ଗଜୁଡ଼ିଆଙ୍କର ଗୁଲିଖଟି ନୁହେଁ। ବାବାଜୀ କହିଲେ, ହୟ ବାବୁ, ତୁମେ ତୁମ ବାଗରେ ବୁଝିଛ, ଆମେ ଆମ ବାଗରେ ବୁଝିଛୁ। ତୁମକୁ ଯଦି କଥା ନ ରୁଚିଲା ତମେ କାନ ବନ୍ଦ କର, ଆମ କଣ୍ଠ ରୋଧିବାକୁ ତମେ କି ହୋ? କିଶୋର ମହାନ୍ତି ଏଣେ କେତେବେଳେ ସେ ବାବାଜୀଙ୍କ ଉପରେ ତାତିଲାଣି, ରକ୍ତ ଚାଉଳ ଚୋବେଇଲାଣି, ତା ତ ବାବାଜୀଙ୍କ ଉପରେ ଭାରି ରାଗ। ଅଧେ କାରଣ ହେଉଛି ମୁଁ ସବୁ ପ୍ରକାର ବାବାଜୀଙ୍କର ପିଛା ଧରିଥାଏ ବୋଲି। କିଶୋର ମହାନ୍ତି ମତରେ ମୁଁ କୁଆଡ଼େ ଭଣ୍ଡ ବୈଷ୍ଣବ? ମୁଁ କହେ, ଭାଇ ମତେ ଭଣ୍ଡ କହନା, ମୁଁ ଜଣେ ଭାଣ୍ଡ ବୈଷ୍ଣବ ତା ମାନୁଛି। ବାବାଜୀ କଥା ଶୁଣି ସେ ବାବାଜୀଙ୍କ ଆଡ଼କୁ ଚିହିକି ଗଲା, ହାତ ହଲାଇ ପଚାରିଲା, ହୟୋ ଆମ କାନ ବନ୍ଦ କରିବାକୁ ତମେ କିଏ? ହୟୋ ଗୀତାରେ ଯୋଉ ଶ୍ଳୋକ ବୋଇଲ ସେ କେଉଁ ଅଧ୍ୟାୟରେ ଅଛି ମତେ କହିଲ? କହିଲ ବାବାଜୀ ଚଟାପଟ ଓଲଟା ପ୍ରଶ୍ନ କଲେ, କୋଉ ଗୀତା କଥା ପଚାରୁଛ? କିଶୋର କହିଲା, ଗୀତା କେଇଟା କିଓ? ବାବାଜୀ ଫୁଟକି ମାରି କହିଲେ, ଗୀତା ଅଶେଷ ପ୍ରକାରର, ଯେତେ ଗୋପୀ ସେତେ କୃଷ୍ଣ, ଯେତେ ଅର୍ଜୁନ ସେତେ ଗୀତା, ଅଶେଷ ପ୍ରକାର ଭଗତି, କିଏ ଜାଣେ ଗୋବିନ୍ଦର ଗତି। ନୀତିବାଗିସ ଧନାଢ଼୍ୟ ବ୍ୟକ୍ତି ଟିହାଇଲା ଭଳି କହିଲେ, ହଁ ତା ନୁହଁ ତ ଆଉ କଣ, ତୁମ ଭଳି ଗଞ୍ଜେଇ ଖୋରଙ୍କ ପାଇଁ ଅର୍ଜୁନଙ୍କ ପାଇଁ ଛୋକରା ଗୀତା ନଥିବ ଆଉ କଣ? ବାବାଜୀ କହିଲେ, ହୟ ବାବୁ, କଣ ଏତେବେଳେ ଯାଏ ସେଇ ଛୋକାର ଛୋକାର ହଉଛ କିଓ? ଛୋକାର କଥା ନ କହିଲେ ରଥ ଚଳିବ ନାହିଁ, ବୁଝିଲ? କିଶୋରୀ ମାର ନମାର ହୋଇ ଫେର ଚିହିଁଥିଲା, ରଥ କଥା ଏଠି କାହିଁକି ପଡିଛି କିଓ? ଏଠି କଣ ରଥ ଚାଲୁଛି? ବାବାଜୀ କହିଲେ, ରଥ ମର୍ମ ବୁଝିଛ ବାବୁ? ଏ ଦେହ ହେଲା ରଥ, ତା ଭିତରେ ବସିଛି ଜଗନ୍ନାଥ, ସେ ତୁମ ଭଦ୍ରଲୋକଙ୍କ ବେଦ ଶୁଣି ଶୁଣି ଦାରୁଭୂତ, ତାକୁ ଆମ ଭଳି ଛୋକାର ମାନେ ଟାଣି ଟାଣି ଚଳାଉଛୁ ପଥ। ଛୋକାର କଥା ନହେଲେ ବାବୁ କୋଉ ରଥ ଚଳିବନି ଜାଣିଥାଅ? ଦେଖୁନ, ଛୋକାର କଥା କହିଲି ବୋଲି ତମେ ସବୁ ମତେ ଚଳିଲ ନା ନାହିଁ? ତୁମମାନଙ୍କର ଆତ୍ମା ପୁରୁଷ ଚଳିଲେ ନା ନାହିଁ? ସେ ବାଟେ ନ ବୁଝିଲେ ଏ ବାଟେ ବୁଝ। ବାବାଜୀ ଚମତ୍କାର ହସଟାଏ ହସିଲେ। ସେ ହସର ଅର୍ଥ ସତେ କି? ଏ କଥା ପରେ ଅଳଙ୍ଗ ଅତି ବିବାଦେନ ଏଥର ଉଠାଉ ଡେରା ଜେଜା ବାଟରେ ଯା ରେ ବାପା। କିନ୍ତୁ କିଶୋରୀ ମହାନ୍ତି ମାଡୁଆ ଟିଙ୍ଗୁଳିଆ ଟିଙ୍କ ଭଳି ଲାଗିଥିବ। ସେଇ ଗୋଟାଏ ପଦ ଉପରେ ଜିଦ ଧରି ଫେର କହିଲା, ସେ ସବୁ ଭାଣ୍ଡ ଚାଲାକ କଥା ତ୍ରିନାଥ ମେଳାରେ ଶୁଣିବ। ପବ୍ଲିକ ଜାଗାରେ ଭଦ୍ରଲୋକଙ୍କ ଆଗରେ ଅଭଦ୍ର କଥା ଅତି ଅଶ୍ଳୀଳ ଅଭଦ୍ର ଆଚରଣ। ବୁଝିଲ ବାଜି, ଏଣିକି ସାବଧାନ ହୁଅ। ହଠାତ୍ ବାଜିଙ୍କର ସେଇ କିମିଆଙ୍କର ଆଖି ଦୁଇଟାରେ ଚିଲମ ଉପରେ ଗଞ୍ଜେଇ ନିଆ ଭଳି କଣ ଗୋଟାଏ ଦପକରି ଜଳି ଉଠିଯାଇ ଲିଭିଗଲା ଭଳି ଲାଗିଲା। ସେ ତାଙ୍କ ତ୍ରିଶୂଳ ଚୁମୁଟାଟାକୁ ଦୁଇଥର ଝମଝମ କରି କିଶୋରୀ ଆଡ଼କୁ ଚିହିଁକି ଗଲେ। କିଶୋରୀ ଚମକି ପଡ଼ି ମୋ ଉପରକୁ ଆଉଜିଗଲା। ମୁଁ ତାକୁ ଧରୁ ଧରୁ ବାବାଜୀ କହିଲେ, ଘାବରେଇ ଯାଉ ନାହିଁ ବାବୁ, ଶୁଣ, ଭଦ୍ରଲୋକ ହୋଇଛ ପରା, ଛୁକାର କଥାରେ ଅଶ୍ଳୀଳ କଥାରେ ଦେହକୁ ଲାଗିଯାଉ। ଆସ ଆସ, ଛାତି ଯଦି ଅଛି ଆସ, ଦେଖେଇ ଦେବି ଆସ, କିଏ ଶୀଳ କିଏ ଅଶ୍ଳୀଳ, ତୁମମାନଙ୍କର ଛୁକାର ପଣିଆ ଦେଖିବ। ଆସ, ଏଠି ଆଲୁଅରେ ଦିଶୁ ନାହିଁ, ଆସ। ସେ ତାଙ୍କ ଟାଣୁଆ ପଞ୍ଝାରେ ଦିହିଙ୍କୁ ଭିଡ଼ି ଧରି ଆଗକୁ ଓଟାରେ ଚାଲିଲେ। ମୁଁ ଆନନ୍ଦରେ ତାଙ୍କ ହାତରେ ମୋତେ ନିଜକୁ ସମର୍ପି ଦେଇ ତାଙ୍କ ସାଙ୍ଗେ ଚାଲିଲି। କିନ୍ତୁ କପିଳ ପୃଥା କିଶୋରୀ ମହାନ୍ତି ଟିକିଏ ଓଟାରି ହେଲାରୁ ବାବାଜୀ ତାକୁ ସଜରେ ଝିଙ୍କି ନେଲେ। ତା ପାଞ୍ଚଟା ଯାକ ଆଙ୍ଗୁଠି ଟକ୍ ଟକ୍ ହୋଇ ଫୁଟିଲା। ସେ ଉହ କହି ବାବାଜୀଙ୍କ ସାଙ୍ଗରେ ଓଟାରି ହୋଇଗଲା। ଆମ ପଛେ ପଛେ ସେ ନୀତି ବାଗି ସେ ଧନାଢ଼ ଭଦ୍ର ବ୍ୟକ୍ତିଙ୍କ ସମେତ ଦୁଇ ଚାରି ଜଣ ଭଦ୍ର ଦେଖଣା ହାରି ଅଶ୍ଳୀଳ ଦୃଶ୍ୟ ଦେଖିବା ଲୋଭରେ ମଧ୍ୟ ଚାଲିଲେ, ଏବଂ ବାବାଜୀଙ୍କର ଅନୁଗତ ତ୍ରିନାଥ ମେଳାକାରୀ ଶିଷ୍ୟମାନେ ମଧ୍ୟ ଚାଲିଲେ। କିନ୍ତୁ ବେଶି ବାଟ ନୁହେଁ, ସେଇ ଝଲମଲ ଆଲୁଅ ଓ ଭଦ୍ର କୋଠାବାଡ଼ି ଦୋକାନ ବଜାର ଠାରୁ ମାତ୍ର ଶହେ ଗଜ ଯାଇଛୁ କି ନାହିଁ। ବାବାଜୀ ଆମକୁ ଆଗକୁ ପେଲଦେଇ କହିଲେ, ଦେଖ ବାବୁ ଦେଖ, ଜ୍ଞାନଚକ୍ଷୁ ମେଲେଇ ଦେଖ, ଛୁକାର କଥା ଦେଖ, ଦେଖ ତୁମ ଲଙ୍ଗଳା ରୂପ ଦେଖ। ଆମ ଆଗରେ ଅନ୍ଧାର, ନରକର ଅନ୍ଧାର, ସେଠି ନର୍ଦ୍ଦମାର ଦୁର୍ଗନ୍ଧ ଧାରା, ମିଞ୍ଜି ମିଞ୍ଜି ଡିବି ଆଲୁଅ, ସାଲୁ ସାଲୁ କଳା ପୋକ, ଭୂତମାନେ ଚିରୁଗୁଣମାନେ, ଖାଲି କିଚିରି ମିଚିରି ଲଙ୍ଗଳା ରୋଗିଣା ପିଲାଙ୍କ କାନ୍ଦଣା, ଅର୍କ୍ଷିତ ମାଇକିନାଙ୍କର କଣ୍ଠର ଆର୍ତ୍ତ ଚିତ୍କାର, ରୋଗିଣା କୁକୁର ଛୁଆଙ୍କର କୁଁ କୁଁ, ମଦୁଆ ରୋଗିଣା ଶ୍ରମିକ ଓ ରିକ୍ସାବାଲାଙ୍କର ପାଶବିକ ପ୍ରଳାପ, ପାଡ଼ିଆ ପିଟା, ଓ ତା ଭିତରେ ପୁଣି ପଚା ମାଂସ ଲୋଭି କେତେ ଭଦ୍ର ଶାଗୁଣାଙ୍କର ଡେଣା ଫଟଫଟ ହେଉଛି। ବାବାଜୀ ଚିତ୍କାର କରି କହିଲେ, ଦେଖୁଛ ବାବୁ ଦେଖୁଛ, ଜାଳୁଥା ସେପଟରେ ଭଦ୍ର ଆଲୁଅ, ଗଢ଼ୁଥା ସେପଟରେ ଭଦ୍ର କୋଠାବାଡ଼ି, ଝାଡ଼ୁଥା ସେପଟରେ ଭଦ୍ର ବକ୍ତୃତା ଓ ବଚନିକା ମାଳା, ଖୋଲୁଥା ସେପଟରେ ଭଦ୍ର ଦୋକାନ ବଜାର, ବୋଲୁଥା ସେପଟରେ ବେଦ ବେଦାନ୍ତ, ତାଠୁ ମାତ୍ର ଶହେ ଗଜ ଦୂରରେ ଏ ଅଶ୍ଳୀଳତା, ଏ ଛୋକାରିଆ କଥା କେମିତି ଦୃଷ୍ଟି ରହିଛି? ତୁମ ଆଖି କଣ ଫୁଟିଯାଇଛି? କାନ କଣ ତାବ୍ଦା ହୋଇଯାଇଛି? ତୁମର ସେଠି ସଙ୍ଗୀତ ରଖି କଜିଆକୁ ବିଦା କରିଛ ଏଠି କି ନାହିଁ? ସେଠି ଗଙ୍ଗା ବୁହାଇ ନର୍ଦ୍ଦମାକୁ ଏଠି ଛାଡ଼ି ଦେଇଛ? ତୁମ ସମାଜର ରୋଷଘର ସେଠି ଆଉ ପାଇଖାନା ଏଠି? ସେଣେ ତୁମ ସମାଜର ଅଣ୍ଟା ଠାରୁ ଉପରକୁ ଭଦ୍ର ପୋଷାକରେ ଘୋଡ଼େଇ ରଖିଛ? ତୁମ ଅଣ୍ଟା ତଳଟା ଆସି ଏଠି ଦେଖିଲ ତାକୁ, ଘା ଘା, ପଚା ଘା, କଟା ଘା, ପୋଡ଼ା ଘା, ମଲମ ଅଛି ବାବୁ ଜାଣିଛ? କିଛି ଇଲମ ୟା ପାଇଁ ଲଗାଅ ଏଠି ଜଲ୍ଦି। ଯଦି ସତକୁ ସତ ତୁମେ ଭଦ୍ର ହୋଇଥାଅ, ଭଦ୍ରତା ବଞ୍ଚି ରହୁ ବୋଲି ବାଞ୍ଛା କରୁଥାଅ, ଘରେ ଘରେ ପୁଣି ସେଠି ଭଦ୍ର ମଲାଟ ଭିତରେ ଛୋକାର କଥା ଲେଖି ବହି ଛପାଇ ବିକି ପଇସା କମାଉଛ, କାନ୍ଥମାନଙ୍କରେ ପାଚେରୀମାନଙ୍କରେ ଲଙ୍ଗଳା ମାଇକିନିଆ ଲଙ୍ଗଳା ଅଣ୍ଡ୍ରାଙ୍କର ଛୋକାର ଛବି ଭଦ୍ର ରଙ୍ଗରେ ରଙ୍ଗେଇ ରଞ୍ଜେଇ, ସବୁ ଭଦ୍ରତାତକ ତୁମେମାନେ ଶୋଷି ନେଇ ନିଜେ ଭଦ୍ର ହୋଇ ବସିଛ। ଅହ୍ୟ ବାବୁମାନେ, ତୁମେମାନେ ସମସ୍ତେ ଅଭଦ୍ର ନ ହୋଇଥିଲେ ଏଠି ଅଭଦ୍ର ଜାଗା ଥାଆନ୍ତା, ଏଠି ଛୋକାର ଜାଗା ଥାଆନ୍ତା। ତମେ ସମସ୍ତେ ଧୋବଧାଉଳିଆ ଛୋକାରଙ୍କର ବାପ, ତମ ଦୋକାନୀ ମାଷ୍ଟର ହାକିମ ନେତା ତହୁଁ ବଳି ତହୁଁ ବଳି ଗୋଟେ ଗୋଟେ ଅଭଦ୍ର ଛୋକାର। ଯାଅ ଯାଅ, ମୁଁ ଏସବୁ ଦେଖି ଓ କାଳେ ସେ କଥା ଶୁଣି ଭୟରେ ଥରୁଥିଲି। କିଶୋର ମହାନ୍ତି ଛାତି କିନ୍ତୁ ଭାରିଟା, ସେ ସେମିତି ଚିଡାଳିଆ ଭାବେ କହିଲା, ଆମେ କଣ ଏସବୁ ଦେଖିନୁ, ଏସବୁ କଣ ଜାଣିନୁ, ତମେ ଆମକୁ ଏସବୁ କଣ ଦେଖଉଛ, ଏସବୁ କୁଶ୍ଚିତ ଶ୍ରମ। ବାବାଜୀ କହିଲେ, ଦେଖିନୁ ବାବୁ, ଏଣିକି ଦେଖିବ, ତା ବେଳା ପହଞ୍ଚିଗଲାଣି, ବାରହାତ ଖଣ୍ଡା ବାହାରିବ, ପଉଳା କିମ୍ଭୀର ମାଡ଼ି ଆସିବ, ଲିଙ୍ଗରାଜଙ୍କ ନନ୍ଦୀ ଷଣ୍ଢ ଧଡ଼ପଡ଼ ହୋଇ ଉଠି ସିଂହ ଆଉ ଖୁରାରେ ଖାଲି ଖୁରି ଖାଇ ଏମୁଠୁ ସେମୁଠୁ ଯାଏ ଧଂସିବ, ଚଉଷଠି ଯୋଗିଣୀ କିଳିକିଳା ନାଦ କରି ଭଦ୍ରଲୋକଙ୍କର ଘରେ ଘରେ ପଶିବେ, ନିଜେ ଚଣ୍ଡିକା ମହାକାଳୀ ଜୀବ ଲହ ଲହ କରି ଅଥିର ହୋଇ ନାଚିଲେଣି, କୋଟି କୋଟି କରି ଆଗ ତୁମ ଭଦ୍ରଲୋକଙ୍କୁ ଖପରରେ ଛେନ୍ଦି ତୁମ ଶୋଣିତ ପିଇବେ। ହେଉ ରହିଯାଅ, ସମଳା ପଡ଼ିବନି ଏ ପୃଥିବୀ, ଏ ମହି ଦୁଲୁକିବ, ଜୁମର ଡାକୁଛି କଲିକତାରେ ଯେଉଁ କାଳୀ, ସେହି ଯେ ଦେବେ ସିଂହରଡ଼ି, ଶେରଡ଼ି ଚମତ୍କାର ହେବ, ଚତୁର୍ଦିଗକୁ ସେ ଶୁଭିବ। ଅନୁଗତ ଭକ୍ତଟିଏ ହାତ ଯୋଡ଼ି ପଚାରିଲା, ଏଥର ଉଦ୍ଧାର ନାହିଁ ମହାପ୍ରଭୁ? ଅଛି ଅଛି, ତ୍ରିନାଥ ମେଳା କର, କହୁଛି ବେଳ ଥାଉଁ ଥାଉଁ ତ୍ରିନାଥ ମେଳା କର, ଭୋଗ ଲଗାଅ ନିଜ ପାଖରେ ଆଉ ପର ପାଖରେ ଆଉ ଭଗବାନଙ୍କ ପାଖରେ, ସମାନ ଭାବେ ଭୋଗ ଲଗାଅରେ, କାହା ପ୍ରତି ପାତର ଅନ୍ତର କର ନାହିଁ, କମ୍ ବେଶୀ କର ନାହିଁ। ମହାମାୟା ଆଦିମାତା ଦୁର୍ଗା ଦୁର୍ଗତି ନାଶିନୀ ତା ଶକ୍ତି ଦେଇ ପଠେଇଲେଣି ଜଣକୁ ଏ ଜମ୍ବୁଦ୍ୱୀପରେ। ମାୟା ସୁରଭି ରୂପ ହୋଇ ସବଚ୍ଛା ଭ୍ରମଣ କରାଇ ସେ ଗାଈ ମୁଖେ ଦେଇ ତୃଣ ରଖତା ବଚ୍ଛାର ଜୀବନ। ତେବେ ଝରିବ ସୁଧା କ୍ଷୀର ତିନିହେ ମିଶି ପାନ କର। ଆରେ ଏ ତିନି କିଏ ବୁଝିଲ ଟି? ଏକ ଅର୍ଥରେ ବ୍ରହ୍ମା ବିଷ୍ଣୁ ମହେଶ୍ୱର, ଦୁଇ ଅର୍ଥରେ ଗୁରୁ କୃଷ୍ଣ ବୈଷ୍ଣବ, ନହେଲେ ଜୀବ ପରମ ଆଉ ବ୍ରହ୍ମ। ଏ ଛୋକାରିଆ ମୋଟା ଅର୍ଥରେ ବୁଝିଲେ ବି ସେଇ ଏକା କଥା, ମୁଁ ତୁ ଆଉ ସେ, ଅର୍ଥାତ୍ ତୁ ଖା ତାକୁ ଦେ, ଦୁହେଁ ମିଶି ଫେର ତାକୁ ଦେ। ତାକୁ କିଏ? କର୍ତ୍ତାରେ ଅନାଦି କର୍ତ୍ତା, ତିନିହେ ଧରାଧରି ହୋଇ କାହାକୁ ଛାଡ଼ ନା, ସମାନ କରି ଧରିଥାଅ। ବୁଝିଲ ବାବୁ? ଦଳେଇ ବୁଝିଲ ତ? ଜଗିଥାଅ ସେ ଗାଈକି, ସେ ବାଛୁରୀ କି? ଆମେ ଚାଲିଲୁ ରେ ବାବା ଚାଲିଲୁ। ବାବାଜୀ ସେଇ ନାରକୀୟ ଅନ୍ଧାର ଭିତରକୁ ପଶିଗଲେ ଅମୁହା ମୁହା ହୋଇ, ସତିକି ଗଙ୍ଗା ଭିତରକୁ ପଶି। ଏହି ସମୟରେ ଆମ ମେଳରୁ ତାଙ୍କର ଅନୁଗତ ଶିଷ୍ୟଟିଏ ବିଭୋଳ ହୋଇ ଅତର୍ଚ୍ଛ ଆତଙ୍କରେ ଡାକ ଛାଡ଼ିଲା, ଆରେ ମନ ମତ ଦୁହାଳ ଗାଈ, ଯଦି ଗାଈ ପଳାଇବ, ଗାଈ ପଳାଇବ, ଗାଈ ପଳାଇବ, ପଘା ଛିଣ୍ଡାଇ ମନ ମତ ଦୁହାଳ ଗାଈ। ସେହି ନାରକ୍ୟ ଅନ୍ଧାର ଭିତରୁ କିଏ ପୁଣି ପାଟି କରି ତିନିଟା କୁହାଟ ମାରିକି ଡାକିଲା, ଆଲୋ ଏ ନେତି ଆ, ଆଲୋ ଏ କଇଁ ଆ, ଆଲୋ ପାଟ ଆ। ସେଇ କୁହାଟ ଥିଲା ଖୁବ୍ ଗମ୍ଭୀର, ଆଶାଦ୍ୟୋତକ ଆସ୍ଥା ଓ ବିଶ୍ୱାସପୂର୍ଣ୍ଣ, ସତର୍କ ଓ ସଚେତନ, ପୁଣି ଖୁବ୍ ପବିତ୍ର, ବେଦର ଓଙ୍କାର ଭଳି।